श्रीमद्भागवतम दशम स्कंद 25 अध्याय। हम कल ही सुन चले भगवान गोवर्धन धारण करते कहली छत्ता बड़ी धारण कले कहली ना आज करिवे ना इंद्रज्ञ बंद कले 24 अध्याय 25 अध्याय वर्णना कर गोवर्धन केम धारण कले। ଯେତେବେଳେ ଇନ୍ଦ୍ର ଜାଣିଲେ ଯେ ଏମିତି କୃଷ୍ଣ ଆମର ଯଜ୍ଞକୁ ବନ୍ଦ କରିଦେଇଛନ୍ତି, ତେଣୁ ଭଗବାନଙ୍କର ଯେଉଁ ପ୍ରଥମେ ଆମେ ଶୁଣୁଥିଲେ ପ୍ରଥମ ଶ୍ଳୋକରେ ମୋହ୍ୟନ୍ତି ଯତ୍ ସୁରେୟ, ଭଗବାନଙ୍କର ଏଭଳି ବିଚିତ୍ର ବିଚିତ୍ର ସବୁ କାର୍ଯ୍ୟ ରହିଛି, ଗୁଣ ରହିଛି, ଯାହାକୁ ଦେଖିକିରି ଦେବତାମାନେ ମଧ୍ୟ ମୋହ ହେଇଯାଆନ୍ତି, ଯେମିତି ବ୍ରହ୍ମା ମୋହ ହେଇଯାଇଥିଲେ। ଏଠି ଆମେ ଇନ୍ଦ୍ରଙ୍କର ମୋହ ଶୁଣିବା, ତେଣୁ ଇନ୍ଦ୍ର କହୁଛନ୍ତି ବାଚାଳଂ ବାଳିଶଂ ସ୍ତବ୍ଧଂ ଅଜ୍ଞଂ ପଣ୍ଡିତମାନିନଂ କୃଷ୍ଣଂ ମର୍ତ୍ତ୍ୟଂ ଉପାସୃତ୍ୟ ଗୋପାମେ ଚକ୍ରୁର ପ୍ରିୟମ୍। ଏହାର ଅର୍ଥ ହେଉଛି ଯେ ଶୁଣିବ, ମାନେ ତାର ଦୁଇ ପ୍ରକାର ଅର୍ଥ ରହିଛି। ସାଧାରଣତଃ ଇନ୍ଦ୍ର ଯେଉଁ କହୁଛନ୍ତି, ସେ କହୁଛନ୍ତି ଇଏ ହେଉଛନ୍ତି ଗୋଟେ ବାଚାଳ, ଇଏ କ'ଣ ଗପିଦେଲା ତାକୁ ସବୁ ବାଳିଶ ଛୋଟ ପିଲା, ସ୍ତବ୍ଧନ ବହୁତ ଗର୍ବ ଆର, ଅଜ୍ଞ ଗୋଟେ ପାଠ ପଢ଼ିନି, କିଏ ଏଇଟା ଇନ୍ଦ୍ର କହୁଛନ୍ତି ତାଙ୍କର ଯଜ୍ଞ ବନ୍ଦ ହେବାରୁ। ବାଚାଳ ବାଳିଶଙ୍କ ସ୍ତବ୍ଧନ ଅଜ୍ଞ ପଣ୍ଡିତ ମାନିନ, ନିଜକୁ ବହୁତ ପଣ୍ଡିତ ବୋଲି ଭାବୁଛି। କୃଷ୍ଣ ମର୍ତ୍ତ୍ୟଂ ଉପାସୃତ୍ୟ, ଏଇ କୃଷ୍ଣ ଏଇ ଜଣେ ସାମାନ୍ୟ ବାଳକ ମର୍ତ୍ତ୍ୟ ଲୋକରେ ଜନ୍ମ ହେଇଛି ମନୁଷ୍ୟ ଭଳି, ତାକୁ ଆଶ୍ରୟ କରିକିରି ଗୋପାମେ ଚକ୍ରୁ ରକ୍ଷ୍ୟମ, ଗୋପ ବାଳକମାନେ ବା ଗୋପ ଲୋକମାନେ ମୋର ଅପ୍ରିୟ କରିଛନ୍ତି, ମୋର ଯଜ୍ଞ ବନ୍ଦ କରିଦେଇଛନ୍ତି। ଯଦିଓ ଇଏ ସବୁ ଭଗବାନଙ୍କୁ ସେ ଗାଳି ଦେଇଛନ୍ତି, କିନ୍ତୁ ସରସ୍ୱତୀଙ୍କର ଏଠି ଯେଉଁ ରହିଛି ନାରାୟଣ ନମସ୍କୃତମ ନରଂ ଚୈବ ବ୍ରତମ ଦେବୀ ସରସ୍ୱତୀ, ସରସ୍ୱତୀଙ୍କର ଅର୍ଥ ରହିଛି, ଅର୍ଥ ହେଉଛି ସେ ବିଷ୍ଣୁ ଶ୍ରୀଧର ସ୍ୱାମୀ ତାଙ୍କୁ କହୁଛନ୍ତି ତାଙ୍କ ଭାଷାରେ ଯେ ଇନ୍ଦ୍ରସ୍ୟ ଭାରତୀ କୃଷ୍ଣ ସ୍ତୌତି, ଭାରତୀ କହିଲେ ସରସ୍ୱତୀ ଦେବୀ ଇନ୍ଦ୍ରଙ୍କର ଯେଉଁ କୃଷ୍ଣଙ୍କୁ ଯେଉଁ ଅପମାନ କରିଛନ୍ତି ଗାଳି ଦେଇଛନ୍ତି, ଇଏ ମଧ୍ୟ ସ୍ତୁତି ହେଇଯାଇଛି, ସରସ୍ୱତୀ ଦେବୀ ସେଟାକୁ ସ୍ତୁତିରେ ପରିଣତ କରିଦେଇଛନ୍ତି। କିଭଳି ନା ବାଚାଳଂ, ବାଚାଳଂ କହିଲେ ବହୁତ ବକ ବକ ହେଉଛନ୍ତି, ଏର ଅର୍ଥ ହେଉଛି ସେଇଟା, କିନ୍ତୁ ଆଉ ଗୋଟେ ଅର୍ଥ ମଧ୍ୟ ରହିବ ଶାସ୍ତ୍ର ଯୋନିମ, ସେ ଶାସ୍ତ୍ର ତାଙ୍କଠାରୁ ଆସୁଛନ୍ତି, ଶାସ୍ତ୍ରର ମୂଳ ସେ। ବାଳିଶ କହିଲେ ଛୋଟ ପିଲା, ପିଲା ଭଳିଆ କାର୍ଯ୍ୟ କରିଛି ସେ, କିନ୍ତୁ ବାଳିଶର ଆଉ ଗୋଟେ ଅର୍ଥ ହେଉଛି ବାଳିଶମେବ ମପି ଶିଶୁବନ ନିରଭିମାନିନିମ, ଶିଶୁ ଯେମିତି ନିରଭିମାନୀ କୌଣସି ତାଙ୍କର ଅଭିମାନ ନଥାଏ, ସେଇଭଳି ଭାବରେ କୃଷ୍ଣଙ୍କର କୌଣସି ଅଭିମାନ ନାହିଁ। ସ୍ତବ୍ଧ, ସ୍ତବ୍ଧ ଅର୍ଥ ହେଉଛି ଗର୍ବିତ, ବହୁତ ଗର୍ବ ଅଛି ତାଙ୍କର, କିନ୍ତୁ ସରସ୍ୱତୀ ଦେବୀ ଅର୍ଥ କରୁଛନ୍ତି ସ୍ତବ୍ଧ ମନ୍ୟସ୍ୟ ବନ୍ଦ୍ୟସ୍ୟା ଅଭାବାଦ, ତାଙ୍କର ଅନଶ୍ରମ ସ୍ତବ୍ଧ ବନ୍ଦ୍ୟସ୍ୟ ଅଭାବାଦ ଅନମ୍ରମ, ବନ୍ଦ୍ୟସ୍ୟ ଅଭାବାଦ ତାଙ୍କୁ ବନ୍ଦନା କରିବା ପାଇଁ ଅଭାବାଦ ବନ୍ଦନ ଅଭାବ ଯୋଗୁଁ ସେ ଅନମ୍ର, ସ୍ତବ୍ଧର ଅର୍ଥ ହେଉଛି ଅନମ୍ର, ଯଦିଓ ସ୍ତବ୍ଧର ଗୋଟେ ଅର୍ଥ ହେଉଛି ଗର୍ବିତ, କିନ୍ତୁ ଆଉ ଗୋଟେ ଅର୍ଥ ମଧ୍ୟ ଆସୁଛି ଅନମ୍ରମ ମାନେ ନମ୍ର ନୁହନ୍ତି, ବନ୍ଦ୍ୟସ୍ୟ ଅଭାବାଦ ମାନେ ସମସ୍ତେ ତାଙ୍କୁ ବନ୍ଦନା କରିବେ ନା, ତେଣୁ ସିଏ ସମସ୍ତଙ୍କର ବନ୍ଦ୍ୟ, ସିଏ ତାର ଅର୍ଥ ହେଉଛି ସେଇଟା ବାଳିସମ, ଏ ସ୍ତବ୍ଧର ଅର୍ଥ ହେଉଛି ସେଇଟା। ତାପରେ ଅଜ୍ଞ, ଅଜ୍ଞ ଅର୍ଥ ହେଉଛି ମୂର୍ଖ, ଅଜ୍ଞ କିଛି ଜାଣିନି, କିନ୍ତୁ ଆଉ ଗୋଟେ ଅର୍ଥ ହେଉଛି ଅଜ୍ଞ ନାସ୍ତି ଅଜ୍ଞ ଜସ୍ନା ତମ, ଯାହାଙ୍କ ଠାରେ ଆଉ କିଛି ଅଜ୍ଞାନତା ନାହିଁ, ସିଏ ହେଉଛନ୍ତି ଅଜ୍ଞ, ମାନେ ଭଗିଛି ସବୁ ସର୍ବଜ୍ଞ ମିତ୍ୟର୍ଥ, ସବୁକିଛି ଜାଣନ୍ତି। ପଣ୍ଡିତ ମାନିନମ, ନିଜକୁ ବହୁତ ପଣ୍ଡିତ ବୋଲି ଭାବୁଛି ବୋଲି ଯୋଉ କହିଲେ, ତାର ଅର୍ଥ ହେଉଛି ବ୍ରହ୍ମ ବିଧାନ ବହୁ ମାନନୀୟମ। ବ୍ରହ୍ମ ପଣ୍ଡିତ, ପଣ୍ଡିତ କହିଲେ ଯେଉଁମାନେ ବ୍ରହ୍ମବିତ୍, ସେମାନେ କୃଷ୍ଣଙ୍କୁ ବହୁ ମାନନ କରନ୍ତି। ଅଜ୍ଞ ପଣ୍ଡିତ ମାନନମ କୃଷ୍ଣ ମର୍ତ୍ତ୍ୟ ଉପାସ, ଯେଉଁ କୃଷ୍ଣ ଅର୍ଥ ହେଉଛି ସଦାନନ୍ଦ ରୂପଂ ପରମ ବ୍ରହ୍ମ। କୃଷ୍ଣ ହେଉଛି ସଦାନନ୍ଦ, ଆନନ୍ଦରେ ସବୁବେଳେ ରହୁଛି ପରମ ବ୍ରହ୍ମ ସେ। ତେଣୁ ଏହିଭଳି ଭାବରେ ଯଦିଓ ଇନ୍ଦ୍ର କୃଷ୍ଣଙ୍କୁ ଭଗବାନ ପ୍ରତି ମୋହ ହେଇକି ମୋହ ହେଇଯାଇଛନ୍ତି, ଭଗବାନଙ୍କୁ ଗାଳି ଦେଇଛନ୍ତି, କିନ୍ତୁ ସରସ୍ୱତୀ ଦେବୀ ଏର ଏହିଭଳି ଭାବରେ ଅର୍ଥ ବାହାର କରିଛନ୍ତି। ଚାଳମ୍ବାଳ ସଂସ୍ତବ୍ଧମ ଅଜ୍ଞାନ ପଣ୍ଡିତ ମାନନମ କୃଷ୍ଣ ମତେ ଉପାସିତ ଗୋପାମୀ ଚକ୍ରୁର ପ୍ରିୟମ କହିକିରି ସେ ଅର୍ଡ଼ର ଦେଲେ। ତାଙ୍କର ସବୁ ଯେତେ ରହିଛି ସବୁ ମେଘ, ସବୁ ବିଭିନ୍ନ ପ୍ରକାର ମେଘ ରହିଛି, ଏ ଭୌତିକ ଜଗତ ଯେତେବେଳେ ଧ୍ୱଂସ ହେବ ସେତେବେଳେ କେମିତି ଧ୍ୱଂସ ହେବ, ଚାରି ପ୍ରକାର ପ୍ରଳୟ ରହିଛି ହେଲା, ଚାରି ପ୍ରକାର ପ୍ରଳୟରେ ଯେଉଁ ବ୍ରହ୍ମାଙ୍କର ଗୋଟେ ଦିନରେ ଅନେକ 14 ଜଣ ମନୁ ଆସୁଛନ୍ତି, ସେ ମନ୍ୱନ୍ତର ଭିତରେ ଗୋଟେ ଛୋଟ ପ୍ରଳୟ ହେଉଛି, ବ୍ରହ୍ମାଙ୍କର ରାତ୍ରିରେ ମଧ୍ୟ ଗୋଟେ ଛୋଟ ପ୍ରଳୟ ହେଉଛି, ଏବଂ ବ୍ରହ୍ମା ଯେତେବେଳେ 100 ବର୍ଷ ପୂର୍ତ୍ତି ହେଇଯାଉଛି ସେତେବେଳେ ମଧ୍ୟ ଗୋଟେ ପ୍ରଳୟ ହେଉଛି, ଅନେକ ପ୍ରକାର ପ୍ରଳୟ ରହିଛି। ତେଣୁ ସାଧାରଣତଃ ପ୍ରଳୟ ବେଳେ କ'ଣ ହୁଏ ନା, 100 ବର୍ଷ ଧରିକିରି କୌଣସି ବର୍ଷା ହେବନି, ଖରା ଭୀଷଣ ହେବ। ଯେଉଁ କିଛି ବର୍ଷ ତଳେ 1996-97 ଯେଉଁ ସୂର୍ଯ୍ୟଙ୍କର ଗରମ ବଢ଼ିଯାଇଥିଲା, ଗ୍ରୀଷ୍ମ ପ୍ରଭାବ ବଢ଼ିଯାଇଥିଲା, ତାକୁ କହୁଛନ୍ତି ସୂର୍ଯ୍ୟ କ'ଣ ଗୋଟେ କହନ୍ତି ସେଇଟାକୁ ଅଂଶୁଘାତ, ଅଂଶୁଘାତରେ ଲୋକ ସବୁ ମରିଗଲେ, ବହୁତ ଲୋକ ମରିଗଲେନି। ତେଣୁ ସେଇଭଳି ଭାବରେ 100 ବର୍ଷ ଧରିକି ଖରା ଯେଉଁ ହେବ ଭୀଷଣ ଗରମ ହେବ, ତେଣୁ ସେ ପ୍ରାୟ ସମସ୍ତେ ମରିଯାଇଥିବେ, ଆଉ କିଏ ନଥିବେ, ବର୍ଷା ଟିକେ ବି ହେବନି। ତାପରେ ପୁଣି 100 ବର୍ଷ ଧରି ଭୀଷଣ ବର୍ଷା ହେବ, ସେଥିରେ ସେହି ସମୟରେ ସମ୍ବର୍ତ୍ତକ ଇତ୍ୟାଦି ବର୍ଷା ରହିଛି, ପ୍ରଳୟକାଳୀନ ବର୍ଷା। ତେଣୁ ଇନ୍ଦ୍ର ତାଙ୍କୁ ଆବାହନ କଲେ, ଆବହ ପ୍ରବାହ ଆଦି ସମ୍ବର୍ତ୍ତକ ଏମାନେ ସବୁ ମେଘକୁ ସବୁ ସେ ଆବାହନ କଲେ, କିଏ ଇନ୍ଦ୍ର, ଆସିକିରି ସେ କହିଲେ ଯେ ଏମିତି ଏଇଟା କଥା କହୁଛନ୍ତି କୃଷ୍ଣ ବାଚ ବାଳିସ ଶବ୍ଦ ଅଙ୍ଗ ପାଣିତ ମାନ, ତେଣୁ ସେମାନେ ମୋର ଇଏ କରୁଛନ୍ତି, ତମେ ତାକୁ ବର୍ତ୍ତମାନ ବୃନ୍ଦାବନକୁ ସବୁ ଧ୍ୱଂସ କରିଦିଅ, ଭୀଷଣ ବର୍ଷା କର, ଏବଂ ମୁଁ ମଧ୍ୟ ଯାଉଛି ମୋର ହାତୀ ଉପରେ, ଐରାବତ ହାତୀ ଉପରେ ଯାଇକି ମରୁଦେବଙ୍କୁ ନେଇକି ଯାଉଛି, ପବନ ବର୍ଷା ଜୋରରେ କରିକି ସବୁ ବୃନ୍ଦାବନକୁ ଧ୍ୱଂସ କରିଦେବା କହିକି ସେ ପଠେଇଲେ ପ୍ରଥମେ ଏଇ ସମ୍ବର୍ତ୍ତକ ଆବହ ପ୍ରବାହ ସମ୍ବର୍ତ୍ତକ ଏମାନେ ସେ ମେଘକୁ ସବୁ ପଠେଇଲେ। ତେଣୁ ଭୀଷଣ ବର୍ଷା ଆରମ୍ଭ ହେଲା, ବର୍ଷା ଯେତେବେଳେ ଆରମ୍ଭ ହେଲା କ'ଣ ହେବ, ଗୋପବାଳକ ଗୋପମାନେ ଏସବୁ କ'ଣ କଲେ, ଗୋପ ଗୋପୀମାନେ ସମସ୍ତେ ଆସି କୃଷ୍ଣଙ୍କୁ ପ୍ରାର୍ଥନା କଲେ ଯେ ବର୍ତ୍ତମାନ ଆମେ ଏମିତି ଭୀଷଣ ବର୍ଷା ହେଉଛି, ଆମକୁ ରକ୍ଷା କର, ଆଉ ଭୀଷଣ ପବନ ବର୍ଷା ସବୁ ଯେଉଁ ହେଉଛି ତାହେଲେ ସେ ଘର ତାଙ୍କର କ'ଣ ଆଉ ଇଏ କରିତେ ହେବେ, ସେ ତାକୁ ଘର ତ ଭାଙ୍ଗି ଭାଙ୍ଗିବାକୁ ବସିଲାଣି। ତେଣୁ ଏଇଭଳି ଭାବରେ ଯେତେବେଳେ ପ୍ରାର୍ଥନା କଲେ କୃଷ୍ଣଙ୍କୁ, ଯଦିଓ ସେମାନେ ଭଗବାନ ବୋଲି ଜାଣନ୍ତି ନାହିଁ, କିନ୍ତୁ ଯେତେବେଳେ ବିପଦ ପଡ଼େ ସେ ତାଙ୍କୁ ଭଗବାନ ବୋଲି ପ୍ରାର୍ଥନା କରନ୍ତି। ତେଣୁ ଭଗବାନ ଚିନ୍ତା କରୁଛନ୍ତି, ତସ୍ମାତ୍ ମତ୍ ଶରଣଂ ଗୋଷ୍ଠଂ ମନ୍ନାଥ ମତ୍ ପରିଗ୍ରହଂ ଗୋପାୟେଶ୍ୱାତ୍ମ ଯୋଗେନ ସ୍ୱୟଂ ମେ ବ୍ରତ ଆୟିତ ଇତି ଉକ୍ତିକେନ ହସ୍ତେନ କୃତ୍ୱା ଗୋବର୍ଦ୍ଧନାଚଳଂ ଦଧାର ଲୀଳୟା କୃଷ୍ଣ ଛତ୍ରାକ ମିବାଳ ତସ୍ମାତ୍ ମତ୍ ଶରଣଂ ଗୋଷ୍ଠଂ। ତେଣୁ ଭଗବାନ ଚିନ୍ତା କରୁଛନ୍ତି, ଏଇମାନେ ଯେଉଁମାନେ ବ୍ରଜବାସୀମାନେ ଅଛନ୍ତି ଏମାନେ ମୋର ଶରଣରେ ଅଛନ୍ତି, ଗୋଷ୍ଠଂ ମନ୍ନାଥ ମତେ ନାଥ ବୋଲି ଭାବିଛନ୍ତି, ମୋର ତାଙ୍କର ସବୁକିଛି, ମତ୍ ପରିଗ୍ରହ ମୋ ଦ୍ୱାରା ହିଁ ସେମାନେ ଆଶ୍ରୟ ନେଇଛନ୍ତି, ରକ୍ଷିତ ହେଉଛନ୍ତି। ତେଣୁ ଗୋପାୟସ୍ୱୀ, ଗୋପାୟସ୍ୱୀ କହିଲେ ମୁଁ ତାଙ୍କୁ ରକ୍ଷା କରିବି। କେମିତି ରକ୍ଷା କରିବି ନା, ଆତ୍ମଯୋଗେନ, ମୋର ଶକ୍ତି ବଳରେ। ସ୍ୱୟଂ ବ୍ରତ ଆହିତ, ବ୍ରତ ଅର୍ଥ ହେଉଛି ମୋର ଏବଂ ନିୟମ। ଭଗବାନଙ୍କ ବ୍ରତ କ'ଣ? ଭଗବତ ଗୀତାରେ ଭଗବାନ ଯେଉଁ କହିଛନ୍ତି ନା, କୌନ୍ତେୟ ପ୍ରତିଜାନି ନାମେ ଭକ୍ତ ପ୍ରଣଶ୍ୟତି, କ୍ଷିପ୍ରଂ ଭବତି ଧର୍ମାତ୍ମା ସ୍ୱଶ୍ରାନ୍ତି ନିଗଚ୍ଛତି, କୌନ୍ତେୟ ପ୍ରତିଜାନି ନାମେ ଭକ୍ତ ପ୍ରଣଶ୍ୟତି। ଭଗବାନ ଯେଉଁ ଭଗବତ ଗୀତା ନବମ ଅଧ୍ୟାୟରେ ଅର୍ଜୁନଙ୍କୁ କହିଲେ, ତମେ ପ୍ରତିଜ୍ଞା କର, ଘୋଷଣା କର ଯେ ମୋର ଭକ୍ତର କେବେ ବିନାଶ ହେବ ନାହିଁ। କାହିଁକି ନିଜେ ଘୋଷଣା ନ କରି ଅର୍ଜୁନଙ୍କ ଦ୍ୱାରା ଘୋଷଣା କଲେ ନା, ଯେତେବେଳେ ଦରକାର ପଡ଼େ ଭଗବାନ ନିଜର ପ୍ରତିଜ୍ଞାକୁ ମଧ୍ୟ ଭଙ୍ଗ କରନ୍ତି। ଯେମିତି ଭଗବାନଙ୍କ ପ୍ରତିଜ୍ଞା ଥିଲା ମହାଭାରତ ଯୁଦ୍ଧରେ ସେ ଅସ୍ତ୍ର ଧାରଣ କରିବେ ନାହିଁ, କିନ୍ତୁ ଭୀଷ୍ମ ଯେତେବେଳେ ପ୍ରତିଜ୍ଞା କଲେ ଯେ ମୁଁ ଆଜି ଅର୍ଜୁନଙ୍କୁ ହତ୍ୟା କରିବି ନହେଲେ କୃଷ୍ଣଙ୍କୁ ଅସ୍ତ୍ର ଧାରଣ କରିବି, ତେଣୁ ଭଗବାନ ନିଜର ପ୍ରତିଜ୍ଞାକୁ ଭଙ୍ଗ କରିକିରି ଭୀଷ୍ମ ତାଙ୍କର ଭକ୍ତଙ୍କର ପ୍ରତିଜ୍ଞାକୁ ରକ୍ଷା କରିବା, ଭକ୍ତ ଭୀଷ୍ମଙ୍କର ପ୍ରତିଜ୍ଞାକୁ ରକ୍ଷା କଲେ ଏବଂ ଅର୍ଜୁନଙ୍କୁ ରକ୍ଷା କଲେ। ତେଣୁକରି ଭଗବାନ ତାଙ୍କର ଭକ୍ତଙ୍କ ଦ୍ୱାରା କହୁଛନ୍ତି, ଭକ୍ତ ଯଦି ପ୍ରତିଜ୍ଞା କରିବେ ତାହେଲେ ଭଗବାନ ନିଶ୍ଚିନ୍ତ ଭାବେ ତାକୁ ପୂରଣ କରିବେ। ଇଏ ହେଉଛି ଭଗବାନଙ୍କ ବ୍ରତ, କୌଣସି ପ୍ରତିଜ୍ଞାନ ହିଁ ନ ଆମେ ଭକ୍ତ ପ୍ରଣଶ୍ୟତି, ମୋର ଭକ୍ତ କେବେ ଧ୍ୱଂସ ହେବ ନାହିଁ। ତେଣୁ ସେଇଭଳି ଭାବରେ ଅନ୍ୟାନ୍ୟ ଶାସ୍ତ୍ରରେ ମଧ୍ୟ କୁହାଯାଇଛି, ରାମାୟଣରେ ମଧ୍ୟ କୁହାଯାଇଛି ଯେ ଯେତେବେଳେ ବିଭୀଷଣ ଯେତେବେଳେ ଆସିଥିଲେ ଭଗବାନଙ୍କର ଶରଣ ନେବା ପାଇଁ, ଭଗବାନ ରାମଚନ୍ଦ୍ର ଏବଂ ଅନ୍ୟାନ୍ୟ ତାଙ୍କର ସବୁ ସୈନ୍ୟମାନେ ସହିତ ସୁଗ୍ରୀବ, ହନୁମାନ ଇତ୍ୟାଦି ସମସ୍ତେ ଯାଇକରି ଯେତେବେଳେ ସମୁଦ୍ର ତଟରେ ଅପସ୍ତ ଅଛନ୍ତି ଲଙ୍କାକୁ ଆକ୍ରମଣ କରିବା ପାଇଁ, ସେହି ସମୟରେ ବିଭୀଷଣ ଆସି ଭଗବାନଙ୍କ ଶରଣରେ ପଶୁଛନ୍ତି। ତେଣୁ ଅନ୍ୟମାନେ ମନା କରୁଛନ୍ତି, ସୁଗ୍ରୀବ ଇତ୍ୟାଦି କହୁଛନ୍ତି ନା ନା, ଇଏ ଶତ୍ରୁପକ୍ଷର, ତାଙ୍କୁ ଆମେ ଶରଣ ଦେବାଟା ଠିକ୍ ନୁହଁ। କିନ୍ତୁ ଭଗବାନ ଗୋଟେ କଥା କହିଛନ୍ତି, ଶ୍ଳୋକ କହିଛନ୍ତି ଯେ ସକୃଦପି ତବାସ୍ମୃତି ଚ ଯାଚତି ଏତତ୍ ବ୍ରତଂ ମମ। ସକୃତ ଯଦି ଜଣେ କହିବ, ଭଗବାନଙ୍କର ବ୍ରତ ହେଉଛି କ'ଣ ନା, ଯଦି ଜଣେ ଥରେ ମାତ୍ର ଜଣେ କହିଦେବ ମୁଁ ଆପଣଙ୍କର, ଅହମ୍ ସର୍ବଭୂତେଭ୍ୟ ଦଦାମି ଏତତ୍ ବ୍ରତଂ ମନ। ରାମାୟଣରେ କୁହାଯାଇଛି ସକୃତ ଅପି, ଯଦି ଜଣେ ଥରେ ଯଦି କହିଦେବ ଯେ ମୁଁ ଆପଣଙ୍କର, ତବାସ୍ମୃତି ଚ ଯାଚତି, ତେଣୁ ଅଭୟଂ ସର୍ବଭୂତେଭ୍ୟ ଦଦାମି ଏତତ୍ ବ୍ରତ ମନ, ମୁଁ ସମସ୍ତଙ୍କୁ ଜୀବଙ୍କୁ ମୁଁ ଅଭୟ ପ୍ରଦାନ କରିବି। ରାମାୟଣରେ ବିସ୍ତାର ପ୍ରସଙ୍ଗ ରହିଛି। ତେଣୁ ଇଏ ହେଉଛି ଭଗବାନଙ୍କ ବ୍ରତ, ଭଗବାନଙ୍କୁ ଯେଉଁମାନେ ଶରଣରେ ଯାଆନ୍ତି ଭଗବାନ ତାଙ୍କୁ ରକ୍ଷା କରିବେ। ଏକଥା କହିକିରି ଭଗବାନ କ'ଣ କଲେ ନା, ଇତି ଉକ୍ତ ଏକେନ ହସ୍ତେନ, ଏକ ହସ୍ତ କହିଲେ ବାମ, ମାନେ ବାମ ହାତରେ କାଳିଆ ଅଙ୍ଗୁଠିରେ ଭଗବାନ ଧାରଣ କରିଛନ୍ତି, ଗୋବର୍ଦ୍ଧନାଚଳ ଗୋବର୍ଦ୍ଧନ ପର୍ବତକୁ ଧାରଣ କଲେ। ଦଧାର ଲୀଳା କୃଷ୍ଣ, ଭଗବାନ ଯେଉଁ ଗୋବର୍ଦ୍ଧନ ପର୍ବତକୁ ଧାରଣ କଲେ, ଏତେ ବଡ଼ ପର୍ବତକୁ ଧାରଣ କଲେ 7 ବର୍ଷର ବାଳକ, ତେଣୁ ବହୁତ କଷ୍ଟରେ ଧାରଣ କଲେ କି ନା, ନା ନା, ଲୀଳୟା ବହୁତ ସହଜରେ ଖେଳ ଖେଳରେ ଧାରଣ କଲେ। କିଭଳି ନା, ଛତ୍ରାକମ ବାଳକ, ଛତ୍ରାକମ କହିଲେ ଗୋଟେ ଛତୁକୁ ଯଦି ଗୋଟେ ଛୋଟ ପିଲାଟେ କାଢ଼ିଦେବ, ଛତୁଟା ଗଛ ଭୂମିରେ ଅଛି ତାକୁ ଉପାଡ଼ି ଦେବ, ତାହେଲେ ତାଙ୍କୁ କିଛି କଷ୍ଟ ଲାଗିବ ଛୋଟ ପିଲା। ତେଣୁ ସେଇଭଳି ଭାବରେ ଭଗବାନଙ୍କୁ ସେଭଳି ଭାବରେ ସେ ଗୋବର୍ଦ୍ଧନ ଧାରଣ କଲେ। ତେଣୁ ଏଠି ଜଣେ ପ୍ରଶ୍ନ କରିପାରନ୍ତି ଯେ କ୍ରୋଶତ୍ରୟ ମାତ୍ର ସେ ଗୋବର୍ଦ୍ଧନ ସେ ତଳେ ସର୍ବବ୍ରଜସ୍ଥା କଥା ମାନନ୍ତୁ, ଇଏ 3 କୋଶର ଗୋବର୍ଦ୍ଧନ, ତେଣୁ ଏଇ 3 କୋଶର ଗୋବର୍ଦ୍ଧନ ତଳେ 84 କୋଶର ଲୋକ କେମିତି ରହିବେ, 84 କୋଶ ବୃନ୍ଦାବନ। ତେଣୁ ଆର ଉତ୍ତରରେ ଶ୍ରୀଦର୍ଶନୀ କହୁଛନ୍ତି, ତ୍ରୈଲୋକ୍ୟମ ବି ଉତ୍ସତେ ରକ୍ଷା କିଂ ପୁନଃ ବ୍ରଜ ଯୋଜନ ଚତୁଷ୍ଟା ମିଚି, ଏ 4 ଯୋଜନ ବିଶିଷ୍ଟ ବ୍ରଜ, 4 ଯୋଜନ 32 ମାଇଲ ମାନେ 48 କିଲୋମିଟର, ଏତିକି ବ୍ରଜ କଥା କ'ଣ କୁହାଯିବ, ସମସ୍ତ ତ୍ରିଲୋକ ମଧ୍ୟ ଏତିକି ରହିପାରିବେ, ଏ ଭଗବାନଙ୍କର ଶକ୍ତି ରହିବ, ତାକୁ ଏକ୍ସପାଣ୍ଡ କରିପାରିବେ ବା ବର୍ଦ୍ଧନ କରିପାରିବେ। ତେଣୁ ଏଠି ଯେଉଁ ଭଗବାନ ଧାରଣ କଲେ, ତେଣୁ ସମସ୍ତଙ୍କୁ କହିଲେ ମୋର ଏଇଠିକି ଗୋବର୍ଦ୍ଧନ ପର୍ବତକୁ ଆ ଋତୁକୁ ଆସ, ମୁଁ ତୁମକୁ ରକ୍ଷା କରିବି। ତେଣୁ ସମସ୍ତେ ଯାଇକି ସେଠି ରହିଛନ୍ତି। ତେଣୁ ଭଗବାନ ଏଠି ଗୋଟିଏ ତାଙ୍କର ପ୍ରକାଶ କରିଛନ୍ତି ତାଙ୍କର ଐଶ୍ୱର୍ଯ୍ୟ, ଯେ କୃଷ୍ଣ ଅତ୍ର ସର୍ବାଭିମୁଖ ବହୁବେତି ବୋଧ୍ୟମ। ଭଗବାନଙ୍କର ଗୋଟିଏ ମୁଖ, କିନ୍ତୁ ଯେତେ ଚାରିପଟେ ତାଙ୍କର ସବୁ ଭଗବାନ ମଝିରେ ରହିଛନ୍ତି, ଚାରିପଟେ ସବୁ ଲୋକ ରହିଛନ୍ତି, ତେଣୁ ସମସ୍ତେ ଭଗବାନଙ୍କର ମୁଖକୁ ଦର୍ଶନ କରୁଛନ୍ତି। ତେଣୁ ଭଗବାନ ନିଜର ମୁଖକୁ ସବୁଠାରେ ଦେଖାଉଛନ୍ତି। ଆମେ ଏଇଟା ଆଉ ଗୋଟେ କେଉଁଠି ଶୁଣିଥିଲେ, ଭଗବାନ ଯେତେବେଳେ କରୁଥିଲେ ତାଙ୍କ ସାଙ୍ଗମାନଙ୍କ ସହିତ ଖାଦ୍ୟ ଗ୍ରହଣ କରୁଥିଲେ, ଭୋଜନ ପୂର୍ଣ୍ଣ ଭୋଜନ କରୁଥିଲେ, ତେଣୁ ସେଇଠି ମୁଁ କହିଥିଲି ଭଗବତ ଗୀତା 13 ଅଧ୍ୟାୟରେ ଭଗବାନ କହିଛନ୍ତି ସେଇଟା, ସର୍ବତଃ ପାଣି ପାଦନ୍ତ ସର୍ବତୋ କି ଶିରମୁଖ, ସବୁଠାରେ ଭଗବାନଙ୍କର ହାତ ଅଛି, ପାଦ ରହିଛି, ମୁଖ ରହିଛି, ଶିର ରହିଛି, ସବୁ ରହିଛି ସବୁଠାରେ। ତେଣୁ ଏଇଭଳି ଭାବରେ ଭଗବାନ 7 ଦିନ 7 ରାତିକାଳ ଏଟାକୁ ଧାରଣ କରିଛନ୍ତି। ତେଣୁ ଏଇଭଳି ଭାବରେ ଯେତେବେଳେ ଇନ୍ଦ୍ର ଦେଖିଲେ ଯେ ବ୍ରଜବାସୀମାନଙ୍କ କ'ଣ ଅସୁବିଧା କରିବେ, ସେ ତ ଇଏ ଯେଉଁ ରହିଛନ୍ତି ଗୋବର୍ଦ୍ଧନ ପାଣି ତାରି ଭିତରେ ହେଇଯାଉଛି, ତେଣୁ ସେ ଚକି ଯାଇକିରି ତାପରେ ପୁଣି ସାମ୍ପ୍ରତକ ଆବହ ପ୍ରଭାବମାନଙ୍କୁ ସବୁ ବିଦା କଲେ। ତେଣୁ ବର୍ତ୍ତମାନ ସେ କ୍ଷମା ପ୍ରାର୍ଥନା କରିବେ। ସେ ଭାବୁଛନ୍ତି, ଆମର ବିଷ୍ଣୁ ଚକ୍ରଟାକୁ କହୁଛନ୍ତି, ନ ଜାନେ ଅଦ୍ୟ କୃଷ୍ଣ ମହ୍ୟମ କମ୍ ଦଣ୍ଡ ଦାସତି ଇତି ଭୟାତ୍, କ'ଣ ବର୍ତ୍ତମାନ ମୋତେ କୃଷ୍ଣ ବର୍ତ୍ତମାନ ମୋତେ କ'ଣ ଦଣ୍ଡ ଦେବେ, ସେଗୁଡ଼ା ତାଙ୍କ ଭୟରେ ସେସବୁ ତାଙ୍କୁ ବିଦା କରିଦେଲେ, କହିଲେ ନା ନା ଏଇଟା ବନ୍ଦ କର, ବିଦା କରିଦେଲେ। ଭଗବାନ ଦେଖିଲେ କୌଣସି ଆଉ ବର୍ଷା ବର୍ଷୀ ନାହିଁ, ବନ୍ଦ ହେଇଗଲା। ଭୀଷଣ ବର୍ଷା ହେଉଥିଲା, ପବନ ବର୍ଷା ସବୁ ରହିଥିଲା, ଘଡ଼ଘଡ଼ି ଚଡ଼ଚଡ଼ି, ତାପରେ ଯେତେବେଳେ ବନ୍ଦ ହେଇଗଲା, ଭଗବାନ ତାଙ୍କ ସମସ୍ତଙ୍କୁ କହିଲେ ତୁମେ ବାହାରି ଯାଅ, ସେମାନେ ବାହାରିଗଲେ ଏବଂ ତାପରେ ଭଗବାନ ସେ ଗୋବର୍ଦ୍ଧନ ପର୍ବତକୁ ସେ ଯେଉଁଠି ଥିଲେ ସେଇଠି ସ୍ଥାପନ କରିଦେଲେ। ତେଣୁ ଏଠି ଗୋଟେ ପ୍ରଶ୍ନ ଆସିବ ଯେ ଭଗବାନ ଯଦିଓ ଧାରଣ କରିଥିଲେ ଗୋବର୍ଦ୍ଧନକୁ, କିନ୍ତୁ ଏତେ ଯେଉଁ ବର୍ଷା ହେଲା 7 ଦିନ ଧରିକି ଭୀଷଣ ବର୍ଷା, ତାର ତ ସବୁଆଡ଼େ ପାଣି ଭର୍ତ୍ତି ହେଇଯାଇଥିବ ନା ନାହିଁ, ଅନ୍ୟଆଡ଼େ ସବୁ ପାଣି ଭର୍ତ୍ତି ହେଇଯାଇଥିବ, ତାହେଲେ ପାଣି କୁଆଡ଼େ ଗଲା? ନା, ଅନ୍ୟ ପୁରାଣରେ ସବୁ ବର୍ଣ୍ଣନା କରାଯାଇଛି, ଥରେ ପାର୍ବତୀ ଶ୍ରୀଭୁଜଙ୍କୁ କହିଲେ ଏ ଆମେ ଗୃହସ୍ଥ ଆଶ୍ରମ ରହିଛେ, ଆମେ କୌଣସି ବ୍ରାହ୍ମଣମାନଙ୍କୁ ଦେଖି ଖାଦ୍ୟ ଦେଉନେ, ଭୋଜନ କରୁନେ, କିଛି ଗୃହସ୍ଥ ଆଶ୍ରମର ଯେଉଁ ଧର୍ମ ରହିଛି କିଛି ପାଳନ କରୁଛେ କରୁନେ, ତେଣୁ ମୁଁ ଚାହୁଁଛି କିଛି ବ୍ରାହ୍ମଣଙ୍କୁ ଯାଇକି ଖାଦ୍ୟ କିଛି ଦେବା, ଭୋଜନ କରେଇବା। ଶିବଜୀ କହିଲେ ନା ନା, ତୁମେ ସେସବୁ କରିପାରିବନି, ବ୍ରାହ୍ମଣ ଭୋଜନ ସବୁ କରିପାରିବନି, ତୁମେ କେବଳ ଭଗବାନଙ୍କର ନାମ ନିଅ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। କିନ୍ତୁ ପାର୍ବତୀ ଯେତେବେଳେ ବହୁତ ଅନୁରୋଧ କଲେ ଶିବଜୀ ସେତୁ, କହିଲେ ଠିକ୍ ଅଛି, ତୁମେ ଅନ୍ୟ ବ୍ରାହ୍ମଣମାନଙ୍କ କଥା ଛାଡ଼, ଗୋଟିଏ ବ୍ରାହ୍ମଣକୁ ଯଦି ତୁମେ ଖୁଆଇ ଦେଇପାରିବ, ତାହେଲେ ମୁଁ ଜାଣିବି ଯେ ଅନ୍ୟ ବ୍ରାହ୍ମଣମାନଙ୍କୁ ଡାକିବା। ତେଣୁ ସେ ଅଗସ୍ତ୍ୟ ଋଷିଙ୍କୁ ନିମନ୍ତ୍ରଣ କଲେ। ଅଗସ୍ତ୍ୟ ଋଷି ଯିଏକି ଗଣ୍ଡୁସେ ତାଙ୍କର ସମଗ୍ର ଗଙ୍ଗାକୁ ପାନ କରିଦେଇଥିଲେ, ଗଙ୍ଗାକୁ, ଗଙ୍ଗାକୁ ନା ଇଏ ସରି, ଗଙ୍ଗା ହେଉଛନ୍ତି ସିଏ ହେଉଛନ୍ତି ଜାହ୍ନବୀ, ଇଏ ସମଗ୍ର ସମୁଦ୍ରକୁ ପାନ କରିଦେଇଥିଲେ, ଗଣ୍ଡୁସେ ମାତ୍ର କରିକିରି ସାତ ସମୁଦ୍ରକୁ ପାନ କରିଦେଇଥିଲେ ଅଗସ୍ତ୍ୟ ଋଷି। ତେଣୁ ସେଇ ଅଗସ୍ତ୍ୟ ଋଷିଙ୍କୁ ଡାକିଲେ, ଅଗସ୍ତ୍ୟ ଋଷି ଯେତେବେଳେ ଆସି ଖାଦ୍ୟ ଗ୍ରହଣ କରୁଛନ୍ତି, ପାର୍ବତୀ ଦେବୀ ଯେତେ ରୋଷେଇ କରିଛନ୍ତି, ଯେତେ ହଣ୍ଡା ହାଣ୍ଡି କରିକି ଯେତେ ଯାହା ସବୁ ରୋଷେଇ କଲେ, ସବୁ ଗୁଡ଼ାକ ପକାଉ ପକାଉ ସେ ସରିଲେ। ତେଣୁ ପାର୍ବତୀ ଦେବୀଙ୍କର ଚିନ୍ତା ହେଇଗଲା, କେମିତି ଆହୁରି ଆଣ ବୋଲି ସେ କହୁଛନ୍ତି ଖାଇବାକୁ ଦିଅ। ତେଣୁ ଯେତେବେଳେ ଶିବଜୀଙ୍କୁ ପ୍ରାର୍ଥନା କଲେ, ଶିବଜୀ କହିଲେ ମୁଁ ତୁମକୁ ପ୍ରଥମରୁ କହୁଛି ତୁମେ ଖୁଆଇ ପାରିବନି, ତେଣୁ ତମ କଥା ଶୁଣିଲେନି, ଆଉ ଜଣେ ବ୍ରାହ୍ମଣ କହିପାରୁନି ଅନ୍ୟ ବ୍ରାହ୍ମଣ କହିବା କଥା ଛାଡ଼, ନା ବର୍ତ୍ତମାନ କେମିତି କ'ଣ ଆମକୁ ରକ୍ଷା କର ଏଥିରୁ, କେମିତି ବର୍ତ୍ତମାନ ତମେ କେମିତି କରିବେ। ତେଣୁ ଭଗବାନ ଶିବ ଯେତେବେଳେ ଭଗବାନ ପ୍ରାର୍ଥନା କଲେ, ଚିନ୍ତା କଲେ, ଭଗବାନ କୃଷ୍ଣ କ'ଣ କଲେ ନା ଛୋଟ ବାଳକ ରୂପରେ ଆସି ପହଞ୍ଚିଗଲେ। ପହଞ୍ଚିକିରି କହିଲେ, ବାବା ମତେ ଭୋକ ହଉଛି, ମତେ ଟିକେ ଖାଇବାକୁ କ'ଣ ଦିଅ। ଶିବଜୀ କହୁଛନ୍ତି, ଜଣେ ବ୍ରାହ୍ମଣଙ୍କୁ ଖାଇବାକୁ ଦେଇପାରୁନୁ, ପୁଣି ଆଉ ଜଣେ ଆସିଗଲେଣି ଛୋଟ ବ୍ରହ୍ମଚାରୀ ବଟୁ ବ୍ରହ୍ମଚାରୀ, ଆଉ ତାକୁ ବସାଅ, ତାକୁ କିଛି ଖାଇବାକୁ ଦିଅ, ଆଉ କ'ଣ କରିବା। ତେଣୁ ତାଙ୍କୁ ଚାରି ପାଞ୍ଚ ପଟ ପୁରୀ ସବ୍ଜି ଫବ୍ଜି ଯାହା ସବୁ ହେଇଥିଲା ସବୁ ଦେଲେ, ଦେଲା ପରେ ତାଙ୍କୁ ତ ପରସାଦ ଚାଲିଛି ହଣ୍ଡା ଉପରେ ହଣ୍ଡା। ସେ ସେଠୁ କୃଷ୍ଣ କ'ଣ କଲେ ନା ସେଠି ଖାଇଦେଇକିରି ଆଚମନ କରିଦେଲେ, ହାତ ଧୋଇ ପକେଇଲେ। ତେଣୁ ଅଗସ୍ତ ଋଷି କହୁଛନ୍ତି, ତୁମେ ଏବେ ସାଙ୍ଗେ ସାଙ୍ଗେ ବସିକି ତୁମର ଖାଦ୍ୟ ହେଇଗଲା ଏତିକି ମାତ୍ର ଖାଇଦେଲ, ନା ଆଉ କ'ଣ ମୁଁ ରାକ୍ଷସ ମାନେ ଖାଇବି ଏଇଭଳିଆ ଯେତେ କହିଲେ। ତେଣୁ ଗୋଟିଏ ଯେତେବେଳେ ଇଏରେ ଗୋଟେ ଜଣେ ଯେତେବେଳେ ଖାଦ୍ୟ ହାତ ଧୋଇ ପକାଏ ସେତେବେଳେ ଆଉ ଖାଇବା କଥା ନୁହଁ। ତେଣୁ ଅଗସ୍ତ ଋଷି ଆଚମନ କରିଦେଲେ। ତାପରେ କହିଲେ, ବର୍ତ୍ତମାନ ପାଣି ପିଇବା, ଜଳ ପିଇବା। ତେଣୁ ସେହି ସମୟରେ ଭଗବାନ ତାଙ୍କୁ ଅଗସ୍ତ ଋଷିଙ୍କୁ ନିଜର ସ୍ୱରୂପ ଦେଖେଇଲେ, ଦର୍ଶନ କରେଇଲେ, କହିଲେ ବର୍ତ୍ତମାନ ତୁମେ ପାଣି ପିଇବା ଦରକାର ନାହିଁ, ମୁଁ ତୁମକୁ ପାଣି ଦେବି। ତେଣୁ ଏଇ ଯେଉଁ ବର୍ଷା କରେଇଲେ ଇନ୍ଦ୍ରଦେବ, ତେଣୁ ଭଗବାନ ସେଇ ଅଗସ୍ତ ଋଷିଙ୍କୁ ସ୍ମରଣ କଲେ। ତେଣୁ ଅଗସ୍ତ ଋଷି ସବୁ ପାଣିକୁ ପିଇଲେ। ଏଇଭଳି ଭାବରେ ଚବିଶ ଅଧ୍ୟାୟରେ ଗୋବର୍ଦ୍ଧନ ଧାରଣ ବିଷୟରେ ବର୍ଣ୍ଣନା କରାଯାଇଛି। ଛବିଶ ଅଧ୍ୟାୟରେ ସବୁ ବ୍ରଜବାସୀମାନେ ଚିନ୍ତା କରି ପ୍ରକୃତରେ ଇଏ କୃଷ୍ଣ ଯେ କିଏ, ଏ ବିଷୟରେ ଆଲୋଚନା ହେବ ଆମେ ଆସନ୍ତାକାଲି ଶ୍ରବଣ କରିବା। ଜୟ ଶ୍ରୀମଦ୍ ଭାଗବତମ୍ ଗୋବର୍ଦ୍ଧନ ଧାରଣ ଲୀଳା କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଆନନ୍ଦ କୋଟି ବୈଷ୍ଣବୃନ୍ଦ କି, ନତାଏ ଗୋର ପ୍ରମାନନ୍ଦେ ଅର୍ପଣ ସ୍ୱାମୀ ଗୋପାଳ ମହାରାଜ କି।